श्रीमद्भागवत दशम स्कंध 47 अध्याय श्लोक 63। वंदे नंद ब्रजस्त्रीण पादरेणु अभीक्षण सह जासां हरि कथोद्गीतं पुनादि भुवनत्रयम्।
वंदे नंद ब्रजस्त्रीण पादरेणु अभीक्षण सह जासं हरि कथोद्गीतं पुनादि भुवनत्रयम्।
ये 58 जो रही उद्धवंकर उद्धव जो जाते सन्देश देवाई से सन्देश दे सारापर गोपी मान जो भाव देखिकी भाव देखिकी वर्तमान तांकर ये 5 श्लोक गोपी मान महात्म्य को वर्णना करेणु ये श्लोक वर्णना करे कौन वंदे नंद ब्रजस्त्रीण पादरेणु अभीक्षण सह जासाम हरि कथोद्गीत उनादि भुवनत्रय भुवनत्रय तीन भुवन को वंदे मु वंदना करुची नंद ब्रजस्त्रीण नंद ब्रज जो स्त्री मैंने सब अच्छा पादरेणु अभीक्षण सह प्रति अभीक्षण कहले सब कौन लिखाई ओडिया निरंतर भाव जासांग हरि कथोद्गीतम कहीं जहाँकर मुखपद्मू जो भगवान कथा आसुचंती हरि कथोद्गीतम लाउड चैंटिंग उच्चस्वर गान करुले से पूर्व वर्णना करा पुनादि भुवन त्रयम तीन भुवन को पवित्र कर दिए वंदे नंद ब्रज स्त्रीणां पादरेणु अभीक्षण सह जासाम हरि कथोद्गीत पुनादि भुवन त्रयम वंदे आमर ये विश्वनाथ चक्रवर्ती ठाकुर भाष्य कौन एवं महत्व प्रतिपाद्य प्रणमती पूर्वर 5 श्लोक गोपी मान महात्म्य को प्रतिपादन करागला गोपी मान के उन्नत स्थित अच्छा प्रेमर जो उन्नत स्थित रही प्रेम उपर चैतन्य चरितामृत वर्णना कर स्नेह मान प्रणय राग अनुराग भाव महाभाव तेणु प्रथम जो कहले रूढ़ भावा कहले महाभाव गोपी मान कृष्ण प्रति ये महाभाव थिला तेणु तांकर पादधूलि कामना करसंती भगवान जो शुद्ध भक्त जिते भगवान कथा गान करती भगवान और भगवान कथा भितर कौन तफात ना परम भगवान हूँ परम मंगलमय तेणु पवित्रमय से पवित्र से परम पवित्र भगवान जमी अर्जुन प्रार्थना कले भगवान को परम ब्रह्म परम धाम पवित्र परम भगवान परम पवित्र खाली खाली पवित्र नुह परम पवित्र आपण तेणु भगवान कथा जी गान करती से मध्य से स्थान सब पवित्र हो जाए ये कह गरुड़ पुराण वर्णना करम अपवित्र पवित्र बा सर्वावस्था गुथो विवाह जस्मरत पुंडरीकाख्य स बाह्य अभ्यंतर सूची ये अपवित्र थाउ बा पवित्र थाउ किंतु पुंडरीकाख्य भगवान करो जो कमल नयन रही सुंदर नयन रही चक्षु रही पद्म भड़ी ताकि जदि स्मरण करदेव जस्मरत पुंडरीकाख्य बाह्य अभ्यंतर सूची बाहर से पवित्र होजिबा भीतर मध्य पवित्र होजिबा से स्थान मध्य पवित्र होजिबा तेणु एठी जो कहुची गोपी मान जो भगवान गुणगान कृष्ण गान कर भागवत में अनेक भा अनेक स्थान रे गोपी मान कथा कह दशम स्कंद 21 अध्याय वेणु गीत कहुची से भाव 31 अध्याय 35 अध्याय 39 अध्याय ये सब विभिन्न स्थान रे ये 47 अध्याय मत गोपी मान कथा कह गोपी गीत जदि उद्धव सन्देश सार नाम हो अध्याय शीर्षक हो उद्धव सन्देश କିନ୍ତୁ ପ୍ରକୃତରେ ଗୋପୀମାନେ ତାଙ୍କୁ ଦେଇଛନ୍ତି ଶିକ୍ଷା, ଆଜି ଏଭଳି ଭାବରେ ଗୋପୀମାନଙ୍କର ଭାବ ଦେଖିକରି ତାଙ୍କର ପଦଧୂଳି କାମନା କରୁଛନ୍ତି। ଯାସାଂ ହରି କଥୋଦ୍ଗୀତମ୍, କାହିଁକି ତାଙ୍କର ପାଦପଦ୍ମକୁ ପାଦରେଣୁକୁ ପାଦଧୂଳିକୁ ସବୁବେଳେ ପାଇଁ ସେ ବନ୍ଦନା କରିବେ, ଭଗବାନଙ୍କ ବନ୍ଦନା କରିବା କଥା। ଭଗବାନ କହିଲେ ମନ୍ମନା ଭବ ମଦ୍ଭକ୍ତୌ ମଧ୍ୟାଜି ମାଂ ନମସ୍କୁରୁ, ମୋତେ ନମସ୍କାର କର, ମୋତେ ବନ୍ଦନା କର। କିନ୍ତୁ ଉଦ୍ଧବ କହୁଛନ୍ତି ଗୋପୀମାନଙ୍କୁ ବନ୍ଦନା କରୁଛନ୍ତି, ଗୋପୀମାନଙ୍କୁ ନମସ୍କାର କରୁଛନ୍ତି। କାହିଁକି ନା ତାଙ୍କର ଯେଉଁ କଥା ତାଙ୍କର ମୁଖପଦ୍ମରୁ ବାହାରୁଛି ସେଇଟା ତିନି ଲୋକକୁ ପବିତ୍ର କରିଦେଉଛି, ପୁନାଦି ଭୁବନତ୍ରୟମ୍। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି, ସାରାର୍ଥ ଦର୍ଶନୀ ଭାଷ୍ୟରେ, ଏବଂ ମହତ୍ତ୍ୱଙ୍କୁ ପ୍ରତିପାଦ୍ୟ ପ୍ରଣମନ୍ତି, ଏଇଭଳି ଭାବରେ ଯେଉଁ ମହତ୍ତ୍ୱ ସବୁ ରହିଛି ଭଗବାନଙ୍କର ମହତ୍ତ୍ୱ, ଏଇ ଗୋପୀମାନଙ୍କ ମହତ୍ତ୍ୱ ଆ ପୂର୍ବରୁ ପାଞ୍ଚଟି ଶ୍ଳୋକରେ ବର୍ଣ୍ଣନା କରାଗଲା, ତେଣୁ ଅନ୍ତିମରେ ପ୍ରଣାମ କରୁଛନ୍ତି। ତେଣୁ ଉଦ୍ଧବ କହୁଛନ୍ତି ବନ୍ଦେ ନନ୍ଦ ବ୍ରଜସ୍ତ୍ରୀଣାଂ ପାଦ ରେଣୁ ଅଭୀକ୍ଷଣ ସହ, ଅଭୀକ୍ଷଣ ସହ କାହିଁକି କୁହାଗଲା, ସ ଶବ୍ଦ କାହିଁକି ବ୍ୟବହାର କରାଗଲା, ଅଭୀକ୍ଷଣ କହିଲେ ବି ହେଇଥାନ୍ତା। ସ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ତିନି ଥର ବା ପାଞ୍ଚ ଥର ଦିନକୁ ପ୍ରଣାମ କରୁଛି ତା ନୁହଁ, ସେତିକି ଦିନ ପର୍ଯ୍ୟନ୍ତ ପ୍ରଣାମ କରୁଥିବି, ସବୁବେଳ ପାଇଁ ପ୍ରଣାମ କରୁଥିବି, ଯେତେବେଳେ ପର୍ଯ୍ୟନ୍ତ ମୁଁ ଗୋଟେ ଗୁଣ୍ମ ନ ହେଇଛି, ଗୁଣ୍ମଲତ ଔଷଧୀ ନାମ ତା ପୂର୍ବରୁ କୁହାଗଲା ନା, ଆଶାମ ହୋ ଚରଣ ରେଣୁ ଦୁଷାଙ୍ଗ ହଂସ୍ୟାମ ବୃନ୍ଦାବନେ କିମପି ଗୁଣ୍ମଲତ ଔଷଧୀ ନାମ ଯାଦୁସ୍ତେଜସୋଜନାର୍ଯ୍ୟ ପଥଞ୍ଜ ହିତ୍ୱା ବିଜୁ ମୁକୁନ୍ଦ ପଦଭୀର୍ ଶ୍ରୁତିଭୀର୍ ବିମୋଜ୍ଞାମ। ତେଣୁ ଭଗବାନଙ୍କୁ ଏ ଯେଉଁ ପ୍ରାର୍ଥନା କରିଛନ୍ତି, ଯେତିକି ଦିନ ନ ହେଇଛନ୍ତି ଯେତିକି ଦିନ ଜୀବନ ଅଛି ତାଙ୍କର ସେତିକି ଦିନ ସେ ପ୍ରାଣ ସେଇଟାକୁ ତାଙ୍କର ପାଦରେଣୁକୁ ସବୁବେଳ ପାଇଁ ନିରନ୍ତର ଭାବରେ ପ୍ରଣାମ କରୁଥିବେ। ପାଦରେଣୁ ଅବୀକ୍ଷଣ ତଥାପି ସସ୍ପ୍ରତ୍ୟୟନ ପ୍ରତିକ୍ଷଣମେବ ନାତୁ ତ୍ରିକାଳଂ ପଞ୍ଚକାଳଂ ବ୍ୟତ୍ୟର୍ଥ। ସ ଯେଉଁ ରହିଲା ଏଠି ପ୍ରତ୍ୟୟ, ଏଠି ଗୋଟେ ସ ପ୍ରତ୍ୟୟ ଗୋଟେ ଲାଗିଲା, ଅବୀକ୍ଷଣ ସହ ସ ପ୍ରତ୍ୟୟର ଉଦ୍ଦେଶ୍ୟ ହେଉଛି ଯେ ତିନି ଦିନ ବା ପାଞ୍ଚ ଦିନ ଦିନକୁ ପ୍ରଣାମ କରିବି ତା ନୁହଁ, ଆମର ରହିଛି ଭଗବାନଙ୍କର ଯେଉଁମାନେ ଗୁଣଗାନ କରିବେ ସେମାନେ ପ୍ରଣାମ କରିବେ, ଆମର ଯେଉଁ ଷଡ଼ଗୋଷ୍ଠାମୀ ଷ୍ଟକରେ ବର୍ଣ୍ଣନା କରାଯାଇଛି, କ'ଣ ନା କୃଷ୍ଣ କୀର୍ତ୍ତନ ନା ନା କ'ଣ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରଉ, ଇଏ ଭଗବାନଙ୍କର ଗାନ କରୁଥିଲେ ନର୍ତ୍ତନ କରୁଥିଲେ ଏବଂ ସବୁବେଳେ ପ୍ରଣାମ କରୁଥିଲେ। ନତିଭି ନତିଭି କହିଲେ ପ୍ରଣାମ କରିବା, ଆମର ବର୍ଣ୍ଣନା କରାଯାଇଛି ଯେଉଁ ରହିଛନ୍ତି ଆମର ରାଧାକୁଣ୍ଡରେ ରହୁଥିଲେ କ'ଣ ତାଙ୍କ ନାଁ ରଘୁନାଥ ଦାସ ଗୋସ୍ୱାମୀ, ଦିନକୁ କେତେବାର ପ୍ରଣାମ କରୁଥିଲେ, ସରିଲା ପରେ ଭଗବାନଙ୍କ ନାମ ନେଇସାରିଲା ପରେ ବା ପ୍ରତି ଗୋଟିଏ ମାଳା କମ୍ପ୍ଲିଟ୍ ହେଲା ପରେ ସେଇଭଳି ଭାବରେ ଇଏ ବନ୍ଦନା କରୁଛନ୍ତି, ତିନି ଦିନ ବା ପାଞ୍ଚ ଦିନ ନୁହଁ ଅଭୀକ୍ଷଣ ସବୁଦିନ ପାଇଁ ବନ୍ଦନା କରୁଛନ୍ତି। କିଭଳି ଭାବରେ ନା ଯେତେଦିନ ପର୍ଯ୍ୟନ୍ତ ସେ ପଞ୍ଚକାଳ ଯାବତ୍ ଅନାୟାସେନ ତତ୍ ପ୍ରାପ୍ତିୟ ଅନୁକୂଳ ତୃଣ ଆଦି ଜନ୍ମ ଭାଗ୍ୟଂ ମେ ନାଭୂତ ଇତି ଭାବ, ଯେତେଦିନ ପର୍ଯ୍ୟନ୍ତ ଅନାୟାସରେ ତାଙ୍କର ପାଦ ଋଣୁ ମୁଁ ପ୍ରାପ୍ତ ନ ହୋଇଛି ସେତିକିଦିନ ପର୍ଯ୍ୟନ୍ତ ମୁଁ ଏଇଭଳି ଭାବରେ ପ୍ରଣାମ କରୁଥିବି। କାହିଁକି ନା ଯାସା ଉଦ୍ଗୀତଂ ଯତ୍ କର୍ମ କର୍ମ କର୍ମକ ମୁଚେଇ ଜ୍ଞାନ ହେବ, ଉଚ୍ଚ ସ୍ୱରରେ ଗାନ କରୁଥିଲେ ସିଏ ହରିକଥା, ଭୁବନତ୍ରୟଂ ପବିତ୍ରୀ କରୋତି ଅବିଦ୍ୟା ଅବିଦ୍ୟା ମାଳିନ୍ୟାଧି ଭାବ, ଅବିଦ୍ୟା ଯେଉଁ ରହିଛି ଆମର, ଅବିଦ୍ୟା ହେଉଛି ଆମେ ଦୁଃଖ ଭୋଗ କରୁଛୁ ଅବିଦ୍ୟା କାରଣରୁ, ମଳିନତା ଆମର ଯେଉଁ ରହିଛି ହୃଦୟରେ ଏସବୁ ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଏସବୁ ପାଇଁ ଆମେ ବିଭିନ୍ନ ପ୍ରକାର ଭୌତିକ ଜଗତରେ ଘୁରି ବୁଲୁଛେ, କିନ୍ତୁ ସେଇଟାକୁ ଦୂର କରିଦେବ ଏଇ ଭଗବାନ କଥା। ପ୍ରକରଣେ ଅସ୍ମିନ୍ ବ୍ୟାସାଦି ମହା ବକ୍ତ୍ରାଣାଂ ତାତ୍ପର୍ଯ୍ୟମ୍ ଇଦଂ ସର୍ବଭାଗବତାନାଂ ମଧ୍ୟ କୃଷ୍ଣ ସମ୍ବନ୍ଧୀନ ଶ୍ରେଷ୍ଠା। ବ୍ୟାସାଦି ମହା ଭାଗବତ କଥାକାର ସବୁ କହିଛନ୍ତି ଯେ ଯେତେ ଆମେ ଯେଉଁ ପୂଜା କରୁଛେ ତାତ୍ପର୍ଯ୍ୟ ମିଧ୍ୟ ସର୍ବଭାଗବତାନାଂ ମଧ୍ୟ କୃଷ୍ଣ ସମ୍ବନ୍ଧୀୟ ଚେଷ୍ଟା ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କୁ ଭାଗବତ ବୋଲି କୁହାଯାଏ। ତେଣୁ ଭଗବାନଙ୍କର ବିଭିନ୍ନ ଅବତାର ଅଛନ୍ତି, ରାମାଦି ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍, ବିଭିନ୍ନ ପ୍ରକାର ଭଗବାନଙ୍କର ଯେଉଁ ଅବତାର ଅଛନ୍ତି, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ତେଣୁ ଏ ସ୍ୱୟଂ ଭଗବାନଙ୍କର ଯିଏ ଆରାଧନା କରନ୍ତି ସିଏ ହେଉଛନ୍ତି ଶ୍ରେଷ୍ଠ। ଆରାଧନା ନାମ ସର୍ବେଷାଂ ବିଷ୍ଣୁର ଆରାଧନା ପରମ, ଏଇଟା ଶିବଜୀ କହିଲେ ପାର୍ବତୀଙ୍କୁ। ଆରାଧନା ଭିତରେ ଶ୍ରେଷ୍ଠ ଆରାଧନା ହେଉଛି ଭଗବାନ ବିଷ୍ଣୁଙ୍କର। ଏବଂ ଏଇଟା ମଧ୍ୟ ମହାପ୍ରଭୁ କହିଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ବିଷ୍ଣୁ ମଧ୍ୟ ବିଷ୍ଣୁଙ୍କ ଭିତରେ ମଧ୍ୟ ଭଗବାନଙ୍କର ଅନେକ ଅବତାର ସବୁ ଅଛନ୍ତି, ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ ବ୍ରଜେଶ ତନୟ। କୃଷ୍ଣ ମଧ୍ୟ ମଥୁରାଧୀଶ ରହିଛନ୍ତି, ବ୍ରଜେଶଧୀଶ ରହିଛନ୍ତି, ଦ୍ୱାରକାଧୀଶ ରହିଛନ୍ତି, କିନ୍ତୁ ବ୍ରଜେଶ ତନୟ ନନ୍ଦନନ୍ଦନ ଯେଉଁ କୃଷ୍ଣ ସିଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଆଚ୍ଛା ଏଇ ଯେଉଁ ରହିଛି କୃଷ୍ଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ। କୃଷ୍ଣସ୍ୟ ତସୈବ ସ୍ୱୟଂ ଭଗବତା ଭଗବତ୍ୱାତ୍, କାରଣ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ। ଆଉ ଯେଉଁ ଭଗବାନ ରାମ ନୃସିଂହ ବାମନ ଇତ୍ୟାଦି ସବୁ ରହିଛନ୍ତି ତାଙ୍କର ମୂଳ ହେଉଛନ୍ତି ସିଏ, ତାଙ୍କଠାରୁ ସବୁ ଆସିଛନ୍ତି, ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ଭକ୍ତିର ସାମନ୍ତ ସୁନ୍ଦର ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନଙ୍କର ଯେଉଁ ଗୁଣ ରହିଛି ତାକୁ 64 ଅନନ୍ତ ଗୁଣ ରହିଛି, ତାକୁ 64 ପ୍ରକାର କୁହାଯାଇଛି। ତେଣୁ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଯେତେ ଆମର ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ବ୍ରହ୍ମା ପର୍ଯ୍ୟନ୍ତ 50 ଗୁଣ ପ୍ରାପ୍ତ ହେବେ, ସେଇଟା ପୁଣି ଅଳ୍ପ ପରିମାଣରେ, ପୂର୍ଣ୍ଣ ନୁହଁ, ଭଗବାନ ପାଖରେ ପୂର୍ଣ୍ଣ ଭାବ ରହିଛି। ବ୍ରହ୍ମାଙ୍କଠାରୁ ଉର୍ଦ୍ଧ୍ୱରେ ହେଉଛନ୍ତି ଶିବଜୀ, ତାଙ୍କ ପାଖରେ 5 ଗୁଣ ଅଧିକା, ତାଙ୍କ ଉପରୁ ଉର୍ଦ୍ଧ୍ୱରେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି, ରାମ ନୃସିଂହ ବାମନ ଇତ୍ୟାଦି, ତାଙ୍କ ପାଖରେ 60 ଗୁଣ ରହିଛି। କିନ୍ତୁ କୃଷ୍ଣଙ୍କର ଯେଉଁ ଗୁଣ ରହିଛି ତା ସହିତ କେହି ସମାନ ହୋଇପାରିବେ ନାହିଁ, ସେଥିପାଇଁ ସେ ଅସମର୍ଦ୍ଧ ତତ୍ତ୍ୱ। ସେ 4 ଗୁଣ କ'ଣ? ଭଗବାନଙ୍କର ରୂପ ମାଧୁରୀ, ଭଗବାନ ତ୍ରିଭଙ୍ଗ ଲଳିତଙ୍କ ରୂପ କାହାର ହୋଇପାରିବ ନାହିଁ, ବେଣୁ ମାଧୁରୀ, ପ୍ରେମ ମାଧୁରୀ ଏବଂ ଲୀଳା ମାଧୁରୀ ଭଗବାନଙ୍କୁ ଲୀଳା ପୁରୁଷୋତ୍ତମ କୁହାଯାଏ, ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ଏହିଭଳି ଭାବରେ କୃଷ୍ଣଙ୍କର ଯିଏ ଭକ୍ତି କରୁଛନ୍ତି ବା ପୂଜା କରୁଛନ୍ତି ଆରାଧନା କରୁଛନ୍ତି ଭାଗବତ ସିଏ ହେଉଛନ୍ତି ଶ୍ରେଷ୍ଠ, କୃଷ୍ଣଙ୍କର ଯିଏ ପୂଜା କରୁଛନ୍ତି। କିନ୍ତୁ ତା ଭିତରେ ତସ୍ୱପି ଶ୍ରୀମାନ ଉଦ୍ଧବ ତ୍ୱଂ ତୁ ଭାଗବତେ ସୁ ଅହମ୍ ଇତି, ଉଦ୍ଧବ ମଧ୍ୟ ତାଙ୍କ ଭିତରେ ଭାଗବତମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଉଦ୍ଧବ, କାରଣ ଏଇଟା ଭଗବାନ ନିଜେ କହିଛନ୍ତି ଶ୍ରୀମଦ୍ ଭାଗବତମରେ, ଏଇଟା କହିଛନ୍ତି କେତେ ଏଇଟା କୁହାଗଲା ସ୍ୱୟଂ ଭଗବାନ, ଏଇଟା କୁହାହେଇଛି 11:16-38 ଭଗବାନ କହିଛନ୍ତି ଭଗବାନ ଭାଗବତମାନଙ୍କ ଭିତରେ ତ୍ୱଂ ତୁ ଭାଗବତେ ସୁ ଅହମ୍ ଇତି, ତ୍ୱଂ ତୁ ଭାଗବତେ ସୁ ଅହମ୍, ଭାଗବତମାନଙ୍କ ଭିତରେ ତୁମେ ହେଉଛ ସବୁଠାରୁ ଶ୍ରେଷ୍ଠ, ଭାଗବତୁ ଅହମ୍, ଆୟାମ ଉଦ୍ଧବ, ଅହମ୍ କହିଲେ ମୁଁ ହେଉଛି ଉଦ୍ଧବ, ମୁଁ ହେଉଛି ସେଇ ଉଦ୍ଧବ, ଭାଗବତମାନଙ୍କ ଭିତରେ ମୁଁ ହେଉଛି ଉଦ୍ଧବ। 16 ଭଗବାନଙ୍କର ଯେଉଁ ବିଭୂତି ଯୋଗ ବିଷୟରେ କୁହାଯାଇଛି ସେଥିରେ କୁହାଯାଇଛି, ଯେମିତି ଭଗବତ ଗୀତା 10 ଅଧ୍ୟାୟରେ ବିଭୂତି ଯୋଗ ରହିଛି, ସେହିଭଳି ଭାବରେ ବିଭୂତି ଯୋଗ 11:16 କୁହାଯାଇଛି। ଏବଂ ପୁଣି ମଧ୍ୟ 3:34 ଭଗବାନ ନିଜେ କହିଛନ୍ତି ନୌଦ୍ଧବ ଅଣୁଅପି ମନ ନ୍ୟୁନ, ଗୋଟେ ସନ୍ଦେଶ ଦେଇଛନ୍ତି ବଦ୍ରିନାଥରେ, ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ। ତେଣୁ ସେ ସନ୍ଦେଶରେ ସେ କହିଛନ୍ତି ନ ଉଦ୍ଧବ ଅଣୁଅପି ମନ ନ୍ୟୁନ, ଉଦ୍ଧବଙ୍କ ହାତରେ ସନ୍ଦେଶ ଦେଇଥିଲେ ବଦ୍ରିନାଥକୁ, ଭଗବାନ ଚାଲିଗଲା ପରେ ଭଗବାନ ଉଦ୍ଧବଙ୍କୁ ପଠାଇଲେ ତୁମେ ଯାଅ ବଦ୍ରିନାଥକୁ ଯାଅ, ଗୋଟେ ଚିଠି ଲେଖିକି ଦେଇଛନ୍ତି, ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତା ଦେହରେ କହୁଛନ୍ତି ଭାଷ୍ୟରେ, ନ ଉଦ୍ଧବ ଅଣୁଅପି ମନ ନ୍ୟୁନ, ଏ ଶ୍ଳୋକଟି ମଧ୍ୟ ଅଛନ୍ତି ଭାଗବତମରେ, ଉଦ୍ଧବ ମୋ ଠାରୁ ଅଣୁଅପି ମଧ୍ୟ ଅଣୁମାତ୍ର ମଧ୍ୟ ନ୍ୟୁନ ନୁହନ୍ତି, ଏଭଳି ଭଗବାନଙ୍କ ଭଳି ସିଏ ଭାଗବତରେ ମଧ୍ୟ ଭଗବାନ କହିଲେ ଉଦ୍ଧବ ତମେ ମୋର ଯେତେ ପ୍ରିୟ, ଆଉ କେହି ମୋର ଏତେ ପ୍ରିୟ ନୁହନ୍ତି। ଯେଉଁ ଏକାଦଶ ସ୍କନ୍ଦ ଚଉଦ ଅଧ୍ୟାୟରେ ଭଗବାନ କହିଲେ, ନ ତଥାମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଚ ଯଥା ଭଗବାନ। ଯେଉଁ ରହିଛି ଉଦ୍ଧବ ତମେ ମୋର ଯେତେ ପ୍ରିୟ, ଏମିତିକି ମୋର ପୁତ୍ର ବ୍ରହ୍ମା ମୋର ପ୍ରିୟ ନୁହଁ, ସଂକର୍ଷଣ ମୋର ପ୍ରିୟ ନୁହଁ, ଶିବଜୀ ମୋର ଏତେ ପ୍ରିୟ ନୁହଁ, ଏମିତିକି ମୋର ପତ୍ନୀ ଲକ୍ଷ୍ମୀ ମଧ୍ୟ ମୋର ଏତେ ପ୍ରିୟ ନୁହଁ, ଏମିତିକି ମୋର ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହଁ ଯେତେ ତମେ ମୋର ପ୍ରିୟ। ତେଣୁ ଏଇଥିରୁ ଆମେ ଜାଣିବା ଉଦ୍ଧବଙ୍କର ସ୍ଥିତି କେଉଁଠି, ଉଦ୍ଧବଙ୍କର କେଉଁ ପୋଜିସନ୍ ରହିଛି। କିନ୍ତୁ ଏଇଭଳି ଭାବରେ ଉଚ୍ଚ ସ୍ଥିତିରେ ଥାଇକରି ମଧ୍ୟ ଦଶମ ସ୍କନ୍ଧ 46 ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଉଦ୍ଧବଙ୍କର ସ୍ଥିତି କ'ଣ ନା, ଉଦ୍ଧବ ଏଇଟାକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଉଦ୍ଧବ ହେଉଛନ୍ତି ବିଛିଣାଂ ପ୍ରବର ମନ୍ତ୍ରୀ କୃଷ୍ଣସ୍ୟ ଦୈତ ସଖା। ପ୍ରଥମେ କହିଲେ ଉଦ୍ଧବ ହେଉଛନ୍ତି କିଏ ନା, ଉଦ୍ଧବ ହେଉଛନ୍ତି ବିଷ୍ଣାଙ୍ଗ ପ୍ରବର ମନ୍ତ୍ରୀ। ବିଷ୍ଣୁମାନଙ୍କ ଭିତରେ ବହୁତ ମନ୍ତ୍ରୀ ଅଛନ୍ତି, ତାଙ୍କ ପ୍ରଧାନମନ୍ତ୍ରୀ ହେଉଛନ୍ତି ଇଏ ଉଦ୍ଧବ। କୃଷ୍ଣସ୍ୟ ଦୈତ ସଖା, କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ସଖା, ଅର୍ଜୁନ ମଧ୍ୟ କୃଷ୍ଣଙ୍କର ସଖା। କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ଅର୍ଜୁନଙ୍କୁ ଯେଉଁ ଜ୍ଞାନ ଦେଇନାହାନ୍ତି ଭଗବତ ଗୀତାରେ, ତା'ଠାରୁ ଉନ୍ନତତର ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ। ଏ 3:32 ଶ୍ଳୋକରେ କହୁଛନ୍ତି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି। ତେଣୁ ଏଇଠି କୁହାଯାଉଛି କୃଷ୍ଣସ୍ୟ ଦୈତ ସଖା ଉଦ୍ଧବ ଶିଷ୍ୟ ବୃହସ୍ପତି ସାକ୍ଷାତ। ବୃହସ୍ପତି ଯେଉଁ ଦେବତାମାନଙ୍କର ଗୁରୁ ବୃହସ୍ପତି, ସିଏ ସବୁ ଶିକ୍ଷା ଦେଉଥିଲେ, ଦେବତାମାନଙ୍କୁ ସବୁ ଶିକ୍ଷା ପଢ଼ାଉଥିଲେ ସିଏ, କିନ୍ତୁ ବିଶେଷ ଭାବରେ ଆଙ୍କୁ ନିଜେ ପଢ଼ାଉଥିଲେ। ବୃହସ୍ପତିଙ୍କର ଅନ୍ୟ ଯେଉଁ ଅନ୍ୟ ସବୁ ଛାତ୍ର ଅଛନ୍ତି ସେ ତାଙ୍କୁ କହିଲେ ତମେ ତାଙ୍କୁ ପଢ଼ାଅ, ନିଜେ ପଢ଼ାଉନଥିଲେ, କିନ୍ତୁ ଆଙ୍କୁ ସାକ୍ଷାତ ଶବ୍ଦ ବ୍ୟବହାର କରାଯାଇଛି, ନିଜେ ପଢ଼ାଉଥିଲେ ଉଦ୍ଧବଙ୍କୁ, ଏତେ ପ୍ରିୟ। ଏବଂ ଉଦ୍ଧବ ବୁଦ୍ଧି ସତ୍ତମ, ଉଦ୍ଧବ ହେଉଛନ୍ତି ବୁଦ୍ଧିମାନ ଭିତରେ ଶ୍ରେଷ୍ଠ ବୁଦ୍ଧିସମ୍ପନ୍ନ ବ୍ୟକ୍ତି। ତେଣୁ ସେଇ ଉଦ୍ଧବ ବର୍ତ୍ତମାନ ଗୋପୀମାନଙ୍କର ଗୁଣଗାନ କରୁଛନ୍ତି। ନିଶାଙ୍ଗ ତୋଷପି ଶ୍ରୀମାନ ତୁ ହଁ, ଏସବୁ ରହିଲା ମନନ ଇତ୍ୟାଦି ଦର୍ଶନ ଇଦୃଶୀ ଭାବ ସ୍ପୃହା ତାସୁ ଆଦର ଅଧିକ ନ ଯାଆତୁ। ଏମିତିକି ଉଦ୍ଧବ ଉଦ୍ଧବ ଭାଗବତସୁ ଅହମ ଅପି ଏସବୁ କୁହାଗଲା, ଦର୍ଶନାତ୍ ତସ୍ୟାପି ଇଦୃଶୀ ଭାବ ସ୍ପୃହା ତାସୁ ଆଦର ଅଧିକ ନ ଯାଆତୁ ପଟ ମହିଷୀସୁ ଅପି ଇତି। ଏଭଳି ଯେଉଁ ଆଦର କରିଛନ୍ତି ଗୋପୀମାନଙ୍କୁ, ତାଙ୍କ ପାଦରେଣୁଙ୍କୁ ବନ୍ଦନା କରୁଛନ୍ତି, ଏମିତି ପଟ ମହିଷୀ ଯେଉଁ ରହିଥିଲେ 16,108 ରାଣୀ ରହିଥିଲେ ଦ୍ୱାରକାରେ, ତାଙ୍କୁ ମଧ୍ୟ ସେ ଏତେ ଆଦର ବା ଏତେ ସମ୍ମାନ ଦେଇନଥିଲେ। ଏ ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଗୋଟେ ଲୀଳା କରିଥିଲେ, ଗୋଟିଏ ଲୀଳାରେ ଭଗବାନଙ୍କର ଅନେକ ଶିକ୍ଷା ରହିଛି, ଗୋଟେ ଲୀଳା କରିଥିଲେ ଜ୍ୱର ଲୀଳା, ଜ୍ୱର ଲୀଳା କରିଥିଲେ ଭଗବାନ, ଯେତେ ବୈଦ୍ୟ ଥିଲେ ସବୁ ଫେଲ୍ ମାରିଗଲେ, କେହି ଔଷଧ ଦେଇପାରିଲେ ନାହିଁ, ଭଗବାନଙ୍କ ଜ୍ୱର ଭଲ ହେଲା ନାହିଁ। ତେଣୁ ନାରଦ ମୁନିକୁ ଡକାଗଲା, ନାରଦ ମୁନି ପଚାରିଲେ ପ୍ରଭୁ ଆପଣ କୁହନ୍ତୁ, ନାରଦ ମୁନି ଭଗବାନଙ୍କର ଭକ୍ତମାନଙ୍କୁ ଯେ ଶ୍ରେଷ୍ଠ, ଭଗବାନ ଭକ୍ତିର ଅବତାର ସିଏ, ଭଗବାନଙ୍କୁ ସିଏ ଜଣେ ଅବତାର ନାରଦ ମୁନି, ପ୍ରଥମ ସ୍କନ୍ଧ 3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ନାରଦ ମୁନି ପଚାରିଲେ ଭଗବାନଙ୍କୁ ଆପଣ କେମିତି ଭଲ ହେବେ ଆପଣ କୁହନ୍ତୁ। ତେଣୁ ଭଗବାନ କହିଲେ ମୋର ଭକ୍ତମାନଙ୍କର ପାଦଧୂଳି ଯଦି ମୁଁ ମସ୍ତକରେ ଲଗେଇବି ତାହେଲେ ମୁଁ ଭଲ ହେଇଯିବି, ମୋର ଜ୍ୱର ଭଲ ହେଇଯିବ। ତେଣୁ ନାରଦ ମୁନି ସବୁଠି କରିକି ପ୍ରାୟ ପୁଣି ଦ୍ୱାରକାରେ ଯେଉଁ ରହିଛନ୍ତି ମହିଷୀମାନେ ରହିଛନ୍ତି 16,108 ରାଣୀ, ତାଙ୍କ ପାଖକୁ ଯାଇଥିଲେ, ସେମାନେ ମନା କରିଦେଲେ। ତାପରେ ଯେତେବେଳେ ବୃନ୍ଦାବନ ଗଲେ, ବୃନ୍ଦାବନ ଗୋପୀମାନେ ସବୁ ଦେଇଦେଲେ ପାଦରଣୀ, ତାକୁ ମସ୍ତକରେ ଲଗେଇ କୃଷ୍ଣଙ୍କର ଜ୍ୱର ଭଲ ହେଇଗଲା। ତେଣୁ କୁହାଯାଉଛି ଏଠି ତାଙ୍କୁ ଏତିକି ଆଦର କରିନଥିଲେ ପଟ୍ଟ ମହିଷୀମାନଙ୍କୁ ମଧ୍ୟ। ତାସାଂ ଚରଣକମଳଂ ନାନୁଗମନୀୟଂ ତଥାପି ଶ୍ରୀ ରାଧାୟା ଇତି ଶ୍ରୀ ବୈଷ୍ଣବ ତୋଷଣୀ। ଏଠି ଆମର ସନାତନ ଗୋସ୍ୱାମୀ ଏଇଟା କହିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଉଦ୍ଧାର କରିଛନ୍ତି ସନାତନ ଗୋସ୍ୱାମୀଙ୍କର। ଏଇଭଳି ଭାବରେ କଥା ସବୁ ରହିଛି, ସନାତନ ଗୋସ୍ୱାମୀ ମଧ୍ୟ ତାଙ୍କୁ ଆଦର ଇଏ କରିଛନ୍ତି। ଶ୍ରୀ ଦର୍ଶନୀ କହୁଛନ୍ତି ଏବଂ ମହତ୍ତମ ପ୍ରତିପାଦ୍ୟ ନମସ୍କରୋତି ବନ୍ଦ 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 ଇତି। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀ ନାମ ଯେଉଁ କହିଲେ ପାଞ୍ଚଟି ଶ୍ଳୋକରେ ଗୋପୀମାଙ୍କ ମହତ୍ଵକୁ ବର୍ଣ୍ଣନା କରାଯାଏ। ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି, ଆମେ ବର୍ଣ୍ଣନା କରିବା ନାହିଁ। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଗୋଟେ ଶ୍ଳୋକଟି କହିଛନ୍ତି ସନାତନ ଗୋସ୍ୱାମୀ କହିଛନ୍ତି, ଯେଉଁ ସିଏ ବନ୍ଦନା କରୁଛନ୍ତି ସିଏ ଯେଉଁ ବନ୍ଦନା କରୁଛନ୍ତି ଗୋପୀମାନଙ୍କର ପାଦରଣକୁ, ମୁଁ ତାଙ୍କର ପାଦରଣକୁ ବନ୍ଦନା କରୁଛି। ମୁଁ କେବଳ ଆଇ ଏମ୍ କମ୍ପ୍ଲିଟଲି ଅନକ୍ୱାଲିଫାଏଡ୍ ଫର୍ ସର୍ ଡାଇରେକ୍ଟ ସର୍ଭିସ୍ ଟୁ ଦ ଲର୍ଡ଼। ଉଦ୍ଧବ ଏ ଯେଉଁ ପ୍ରାର୍ଥନା କରୁଛନ୍ତି ସେ ସିଧାସଳଖ ତାଙ୍କୁ ମାଗିଲେ ମଧ୍ୟ ସେ ପାଦଧୂଳି ଦେବେ ନାହିଁ, ଏବଂ ସିଏ ମଧ୍ୟ ନିଜକୁ ଯୋଗ୍ୟ ମନେ କରୁନାହାନ୍ତି ତାଙ୍କୁ ସିଧାସଳଖ ବନ୍ଦନା କରିବା ପାଇଁ। ଏଇଟା ପରୋକ୍ଷ ଭାବରେ କହୁଛନ୍ତି, ଆଟେଣ୍ଡ ସଚ୍ଚ ଭାବ ଆଇ ଏମ୍ କମ୍ପ୍ଲିଟଲି ଅନକ୍ୱାଲିଫାଏଡ୍ ଫର୍ ସଚ୍ ଡାଇରେକ୍ଟ ସର୍ଭିସ୍ ଟୁ ଦ ଲର୍ଡ଼। ଭଗବାନଙ୍କୁ ଯେଉଁଭଳି ଭାବରେ ସେ ପୂଜା କରୁଥିଲେ, ଭଗବାନଙ୍କର ଆରାଧନା କରୁଥିଲେ, ମୁଁ ସେଇଭଳି ଯୋଗ୍ୟ ନୁହଁ। କାରଣ ଏ ଯେଉଁ ପ୍ରଥମେ ଶ୍ଳୋକରେ କହିଲେ ଆମେ ଏଇଭଳି ଭାବରେ ବାଞ୍ଛନା କରୁ, ତାପରେ ସେଇଟାକୁ ପରିବର୍ତ୍ତନ କରି କହିଲେ ତାଙ୍କ ପାଦଧୂଳିକୁ କାମନା କଲେ, ଗୋପୀମାନଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଆଉ ହ୍ୱାଟ୍ କ୍ୱାଲିଫିକେସନ୍ ଡୁ ଆଇ ହାଭ୍ ଟୁ ସିଙ୍ଗ ଦ ଗ୍ଲୋରିଜ୍ ଅଫ୍ ସଚ୍ ପର୍ସନ୍ସ। ତେଣୁ ତାଙ୍କର ଯେଉଁ ଗୋପୀମାନଙ୍କର ପାଞ୍ଚଟି ଶ୍ଳୋକରେ ତାଙ୍କର ଗ୍ଲୋରି, ତାଙ୍କର ମହାତ୍ମା ଗାନ କଲା ପରେ ବର୍ତ୍ତମାନ କହୁଛନ୍ତି ମୋର କ'ଣ ରହିଛି, ଶକ୍ତି ରହିଛି, ମୋର ଯୋଗ୍ୟତା ରହିଛି ତାଙ୍କର କ୍ୱାଲିଫିକେସନ୍, ତାଙ୍କର ଯୋଗ୍ୟତା ବର୍ଣ୍ଣନା କରିବା ପାଇଁ, ତାଙ୍କର ମହାନତାକୁ ବର୍ଣ୍ଣନା କରିବା ପାଇଁ। ମୁଁ କେବଳ ଆଇ ଅଫର୍ ରେସ୍ପେକ୍ଟ ଟୁ ୱାନ୍ ପାର୍ଟିକୁଲର୍ ଅଫ୍ ଦେୟାର୍ ଫୁଡ୍ ଡଷ୍ଟ ହୁଚ୍ ଇଜ୍ ଫଲନ୍ ସମୟ। ଯେତେବେଳେ ଗୋପୀମାନେ ଚାଲି ଯାଉଥିବେ ତାଙ୍କର ପାଦଧୂଳି ଗୋଟିଏ ଯେ କେଉଁଠି ପଡ଼ିଥିଲେ ମଧ୍ୟ ତାକୁ ମୁଁ ପ୍ରଣାମ କରିବି। ଖାଲି ଗୋପୀମାନଙ୍କର ନୁହଁ, ଆଇ ଅଫର୍ ରେସ୍ପେକ୍ଟ ଟୁ ଦ ଫିଟ୍ ଅଫ୍ ଦ ୱିମେନ୍ ଅଫ୍ ବ୍ରଜ, ସବୁ ଗୋପୀମାନଙ୍କୁ, ହ୍ୱାଟ୍ ଟୁ ସ୍ପିକ୍ ଅଫ୍ ଦୋଜ୍ ୱିମେନ୍ ହୁ ଆର୍ ଡିୟରେଷ୍ଟ ଟୁ ହିମ୍। ଯେତେ ସ୍ତ୍ରୀଲୋକମାନେ ଅଛନ୍ତି ବ୍ରଜରେ ସମସ୍ତଙ୍କୁ ପାଦ ପଦ୍ମକୁ ମୁଁ କ'ଣ ପ୍ରଣାମ କରୁଛି ବା ବନ୍ଦନା କରୁଛି, ଆଉ ଗୋପୀମାନଙ୍କ କଥା କ'ଣ କହିବା। ବିକଜ୍ ଅଲ୍ ଦି ବ୍ରଜ ୱିମେନ୍ ଆର୍ ରିଲେଟେଡ଼୍ ଟୁ ଦିସ୍ ଗୋପିସ୍। କିଏ ଗୋପୀମାନଙ୍କର ମା, କିଏ ତାଙ୍କର ଭଉଣୀ, କିଏ ତାଙ୍କ ଶାଶୁ, କିଏ କ'ଣ, ଆଇ ଅଫର୍ ରେସ୍ପେକ୍ଟ ଟୁ ଅଲ୍ ଅଫ୍ ଦେମ୍, ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି। ଉଦ୍ଗୀତମ୍ କହିଲେ ଉଚ୍ଚ ସ୍ୱରରେ ଯେଉଁ କୀର୍ତ୍ତନ କରୁଥିଲେ, ଉଇଥ୍ ଟପିକ୍ ସହିତ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଉଦ୍ଧବଙ୍କ ସହିତ ଶୁଣୁଥିଲା ବେଳେ, ଆଉ ଏତେ କୃଷ୍ଣଙ୍କ ବିରହରେ ଏଭଳି ଭାବରେ ଆର୍ତ୍ତ ହୋଇଗଲେ ମଥୁରା ଆଡ଼କୁ ଲକ୍ଷ୍ୟ କରି, ମଥୁରାଟା ହେଉଛି ଦକ୍ଷିଣ ପୂର୍ବରେ, ନନ୍ଦଗାଓଁରୁ ଦକ୍ଷିଣ ପୂର୍ବରେ ହେଉଛି ମଥୁରା, ସେଆଡ଼କୁ ଲକ୍ଷ୍ୟ କରି ଉଦ୍ଧବଙ୍କୁ ଆଉ ଲକ୍ଷ୍ୟ କଲେ ନାହିଁ, ମଥୁରାକୁ ଲକ୍ଷ୍ୟ କରି କନ୍ଦନ କରୁଥିଲେ, ହେ ନାଥ ହେ ରମାନାଥ ବ୍ରଜନାଥାର୍ଥୀ ନାଶନମ୍, ଏଇଭଳି ଭାବରେ ଉଚ୍ଚ ସ୍ୱରରେ କନ୍ଦନ କରୁଥିଲେ। ତେଣୁ ଏଇସବୁ ଏଇଟାକୁ ସେଇଟା ଗୋଟେ ମାର୍ଦ୍ଦଳ, ଏଇଟା ସାଉଣ୍ଡ ହେଉଛି ଲେଖା ହେଇଛି ଗୋଟେ ଜାଗାରେ, ସେଇଟାକୁ ମାର୍ଦ୍ଦଳ ସେଇଟା ବନେଇଛି ବୋଲିକି ଲେଖା ହେଇନି ଗୋଟେ ଇଏରେ। ତେଣୁ ସେ ଯେଉଁ ରହୁଛି ଇଏ ଯେଉଁ ଭୌତିକ ଜଗତ ଅବିଦ୍ୟାଗ୍ରସ୍ତ, ସମସ୍ତେ ପାଞ୍ଚ ପ୍ରକାର ଅବିଦ୍ୟା ବର୍ଣ୍ଣନା କରାଯାଇଛି, ବ୍ରହ୍ମା ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ବ୍ରହ୍ମା ସୃଷ୍ଟି କରୁଥିଲେ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଥିଲେ, ତମ ମୋ ମହାତମ ଏସବୁ ବିଭିନ୍ନ ପ୍ରକାର ପାଞ୍ଚ ପ୍ରକାର ଅବିଦ୍ୟା ରହିଛି, ଏଟାକୁ ସୃଷ୍ଟି କରି ସମସ୍ତେ ଅବିଦ୍ୟାଗ୍ରସ୍ତ ରହିଛନ୍ତି। ଆଗରୁ କୁହାଯାଇଛି ଏଇଟା ଆଗରୁ ଯେ 10:46:46 ଏଇଟା କୁହାଯାଇଛି, ଉଦ୍ଗାୟନ୍ତି ନାମ ଅରବିନ୍ଦ ଲୋଚନମ ବ୍ରଜାଙ୍ଗନାନାମ ଦିବ୍ୟମ ଅସ୍ପୃଶତ ଧ୍ୱନି ଦଧ୍ନଶ୍ଚ ନିର୍ମନ୍ଥନ ଶବ୍ଦ ମିଶ୍ରିତ ନିରସ୍ୟତେ ଯେନ ଦିଶା ଅମଙ୍ଗଳମ୍। ଆ ପୂର୍ବ ଶ୍ଳୋକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଉଦ୍ଧବ ଯାଇକି ପ୍ରଥମେ ସନ୍ଦେଶ ଦେଲେ ନନ୍ଦ ମହାରାଜକୁ, ଯଶୋଦା ମହାରାଣୀଙ୍କୁ, ପ୍ରଥମେ 10:46 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ରାତି ପାଇଗଲା, ରାତି ପାଇଗଲା ପରେ ନନ୍ଦ ମହାରାଜଙ୍କର ଶୋକ ଦୂର ହେଲା ନାହିଁ, ଆହୁରି ବଢ଼ିଗଲା। ଯାହା ବି ହଉ ରାତି ପାଇଗଲା, ତେଣୁ ଉଦ୍ଧବ ଆସିଗଲେ ସ୍ନାନ ଇତ୍ୟାଦି କରିବା ପାଇଁ, ସେହି ସମୟରେ ବର୍ଣ୍ଣନା କରାଯାଇଛି ଗୋପୀମାନେ ସକାଳୁ ଉଠି ତାଙ୍କର ବନ୍ଦନା ବନ୍ଦନା ସାରି ଏଇ ଦଧି ମନ୍ଥନ କରୁଥିଲେ, ଯେଉଁ ମନ୍ଥନର ଦ୍ୱାରା ଯେଉଁ ଶବ୍ଦ ଦ୍ୱାରା ନିରସ୍ୟତ ଯେନ ଦିଶା ମମଙ୍ଗଳମ୍, ସମଗ୍ର ଦଶ ଦିଶ ରହିଛି, ଚାରି ଦିଗ ରହିଛି, ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ଇତ୍ୟାଦି ଚାରି କୋଣ ରହିଛି, ବାୟୁ ମୟୁତ ନୈଋତ ଇତ୍ୟାଦି, ଈଶାନ ଅଗ୍ନି ଇତ୍ୟାଦି, ଏବଂ ଉପର ତଳ, ଏମିତି ଦଶ ଦିଗ ଯେଉଁ ରହିଛି ସବୁ ଦଶ ଦିଗର ଅମଙ୍ଗଳକୁ ଦୂର କରିଦେବ। ଭଗବାନ ହେଉଛନ୍ତି ମଙ୍ଗଳମୟ। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷଂ, ମଙ୍ଗଳଂ ପୁରୁଷୋତ୍ତମ। ଏଇଟା ବର୍ଣ୍ଣନା କରାଯାଇଛି, ତେଣୁ ଆମେ ଏଇଟା କହିବା ନାହିଁ। ଦେ ସାଉଣ୍ଡ ଲାଉଡ଼ଲି ଆଜି ବିଟ୍ ୱାଜ୍ ଟପିକ୍ ଅଫ୍ ଦି ଲର୍ଡ଼। ଭଗବାନ କଥା କହିଲା ବେଳେ ସେମାନେ କହୁଛନ୍ତି, କହୁଥାନ୍ତି ଦେ ସାଉଣ୍ଡ ଲାଉଡ଼ଲି ଉଇଥ୍ ଗ୍ଲୋରିଫିକେସନ୍ ଅଫ୍ ଦି ଲର୍ଡ଼। ଭଗବାନଙ୍କର ଗୁଣଗାନ କରୁଛନ୍ତି, ଆର୍ ଦେ ଆର୍ ସିଙ୍ଗିଂ ୱାଜ୍ ହରି କଥା। ତାଙ୍କର କଥା ହେଉଛି ଯେଉଁ ଗୀତ ଗାନ କରୁଥିଲେ ସେ ହରି କଥା। ଆଇ ସୁଡ଼ ସିଙ୍ଗ ଦେ ଆର୍ ଗ୍ଲୋରିଫିକେସନ୍। ତେଣୁ ତାଙ୍କର ସେମାନେ ହେଉଛନ୍ତି ପ୍ରକୃତରେ ବନ୍ଦନୀୟ। ଆମର ଭୌତିକ ଜଗତରେ ଅନେକ ପ୍ରଶଂସା କରାଯାଉଛି, ଭାଗବତ ବର୍ଣ୍ଣନା କରାଯାଇଛି, ଏମାନେ ସବୁ ପଶୁ, ସ୍ୱବିଟ୍ ବରା ବସ୍ତ୍ର ଖରେଇ ସଂସ୍କୃତ ପୁରୁଷ ପଶୁ, ନ କର୍ଣ୍ଣପାତ ପେତୁ ଯାହାତୁ ନାମ ଗଦାଗ୍ରଜ। ଆମର ଭୌତିକ ଜଗତରେ ସବୁ ବିଭିନ୍ନ ପ୍ରକାର ସବୁ ଦିଆଯାଉଛି, ସମ୍ମାନ ଦିଆଯାଉଛି, କେତେ କ'ଣ ଦିଆଯାଉଛି, ନୋବେଲ ପ୍ରାଇଜ୍ ଇତ୍ୟାଦି କେତେ କ'ଣ ଦିଆଯାଉଛି, କିନ୍ତୁ ଭାଗବତମର ଅନୁସାରେ ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏଇଟାକୁ ସୌନକ ଋଷି କହିଛନ୍ତି, ଏ ଚାରି ପ୍ରକାର ପଶୁକୁ କୁହାଯାଇଛି, ମାନେ ଚାରି ପ୍ରକାର ପଶୁ, ଏହା ଭିତରେ କେଉଁ ପଶୁ କାଟେଗୋରିରେ ସେତେ ଜଣାଇ ପଡ଼ିବ। କିଏ କିଏ ସ୍ୱ କହିଲେ ଶ୍ୱାନ, ଶ୍ୱାନ କହିଲେ ଆଉ ଗୋଟେ କୁକୁର ଯଦି ଆସିଗଲେ ସେ ଭୁକିବ, କହିବ ଏ ମୋର ଏରିଆ ତୁ କାହିଁକି ଆସିଲୁ। ତେଣୁ ଆମର ପ୍ରକୃତି ହେଉଛି ଏଇଭଳି ଭାବରେ, ଏଇ ଯେଉଁ ବିଷା ଫିସା ସବୁ ରହିଛି, ଏଇ ଶ୍ୱାନ ପ୍ରକୃତି ରୂପା ମହାରାଜ କହନ୍ତି। ବିଟ୍ ବରାହ ରହିଛି ଘୁଷୁରୀ, ଘୁଷୁରୀ ଖାଇବାରେ କୌଣସି ରେଷ୍ଟ୍ରିକ୍ସନ୍ ନାହିଁ, ବିଷ୍ଠାକୁ ବହୁତ ଆନନ୍ଦରେ ଖାଇବ, ସେଇଭଳି ଭାବରେ ତା'ର ସବୁ କଥା ସବୁ ରହିଛି। ତେଣୁ ଆମର ସେଇ ପ୍ରକୃତି ରହିଛି। ସେ ବିଟ୍ ବରାହ ଅଷ୍ଟ୍ର ଓଟ, ଓଟ ହେଉଛି ମରୁଭୂମିରେ ଯେଉଁ କଣ୍ଟା ଗଛ ଖାଇକରି ସେ ତା'ର ଶରୀରରୁ ଯେଉଁ ଜିଭାରୁ ରକ୍ତ ବାହାରେ ସେ ନିଜ ରକ୍ତକୁ ଟେଷ୍ଟ କରିକି ଆନନ୍ଦ ତାକୁ ଲାଗେ। ବହୁତ ଜାଗତ ଲୋକମାନେ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଗଧ, ଗଧ ତା'ର ମାଲିକର ବହୁତ ପ୍ରକାର ବୋହିବ, ଜିନିଷପତ୍ର ବୋହିବ, କିନ୍ତୁ ତା'ର କାହିଁକି ବୋହିବ ନା, ଦିନ ରାତି ପରିଶ୍ରମ କରିବ କାହିଁକି ନା, ଯଦି ପରିଶ୍ରମ ନ କରିବି ସେ ଭାବିବ ମୋତେ ଖାଇବାକୁ କେଉଁଠି ମିଳିବ, ମାଲିକ ଖାଇବାକୁ ଦେଇପାରିବ, ଦୁଇଟା ଘାସ ଆଉ କିଏ ଦେଇପାରିବ, ଯଦିଓ ଘାସ ସବୁଠାରେ ଅଛି। ସେଇଭଳି ଭାବରେ ଆଜିକାଲିର ଯେଉଁ ବର୍ତ୍ତମାନର ଯେଉଁ ଯୁଗରେ ଯେଉଁ ରହିଛନ୍ତି ଲୋକମାନେ ଏଇଭଳି ଭାବରେ ପଶୁ ନ ଯତ୍ କର୍ଣ୍ଣପଥ ପେତୋ, କିଏ ପଶୁ କିଏ ମନୁଷ୍ୟ ନା, ଯାହାଙ୍କର କର୍ଣ୍ଣରେ ଭଗବାନ କଥା ଆସୁନାହିଁ। ଲକ୍ଷ ଲକ୍ଷ ଠୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, ଦିନଠୁ ରାତି ପର୍ଯ୍ୟନ୍ତ କଟୁଛନ୍ତି, ସବୁ କରୁଛନ୍ତି, ଭଗବାନ କଥା କର୍ଣ୍ଣରେ ପଶୁ ନାହିଁ, ସେମାନେ ପଶୁ। ବହୁତ ଜେଣ୍ଟଲମ୍ୟାନ୍ ଭଳିଆ ଲାଗୁଛି, ବହୁତ ଉନ୍ନତ ସ୍ଥିତିର, ବହୁତ ସିଭିଲାଇଜ୍ଡ ଏସବୁ ରହିଛି, କିନ୍ତୁ ଭଗବାନ କଥା ଆମ କାନରେ ପଶୁ ନାହିଁ ମାନେ ଭାଗବତମ ଅନୁସାରେ ସେ ହେଉଛି ପଶୁ, ସଂସ୍କୃତ ପୁରୁଷ ପଶୁ, ଏବଂ ଅନ୍ୟ ପଶୁମାନେ ତାକୁ ପୂଜା କରନ୍ତି, ନୋବେଲ ପ୍ରାଇଜ୍ ଦିଅନ୍ତି, ଆମକୁ ଦିଅନ୍ତି, ସମୟକୁ ଦିଅନ୍ତି, ତାଙ୍କ ସମ୍ମାନ କରନ୍ତି, ତାଙ୍କର କେତେ କ'ଣ ସବୁ ବନ୍ଦନା କରାଯାଏ। ତେଣୁ ଇଏ କହୁଛନ୍ତି ପ୍ରକୃତରେ ବନ୍ଦନୀୟ ହେଉଛନ୍ତି ଭଗବାନ ଭକ୍ତ। ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ରାୟ ରାମାନନ୍ଦକୁ ପଚାରିଥିଲେ କୀର୍ତ୍ତି ମଧ୍ୟ କୋନ୍ ଯଶ କୋନ୍ କୀର୍ତ୍ତି ଶ୍ରେଷ୍ଠ, କୀର୍ତ୍ତି ମଧ୍ୟରେ ଶ୍ରେଷ୍ଠ କୀର୍ତ୍ତି କାହାର, ରାୟ ରାମାନନ୍ଦ ଯିଏକି ଅର୍ଜୁନ ଏବଂ ବିଶାଖାଙ୍କର ମିଳିତ ଶରୀର ପ୍ରାପ୍ତ ହୋଇଛନ୍ତି, ସିଏ କହିଲେ ରାଧାକୃଷ୍ଣଙ୍କର ଯିଏ ଭକ୍ତ ତାଙ୍କର କୀର୍ତ୍ତି ହେଉଛି ଶ୍ରେଷ୍ଠ କୀର୍ତ୍ତି। କିନ୍ତୁ ସମାଜ ସେଇଟା ବୁଝିବ ନାହିଁ, ଆମ ଶିଶୁମନ୍ତ ଗୌରବନ୍ଧୁ ସେ ମହାରାଜ କହନ୍ତି ଏଇ ସମାଜ ସେଇଟା ବୁଝିପାରିବ ନାହିଁ, ଭକ୍ତମାନଙ୍କ ମାନତା, ସେମାନେ କହିବେ ଏମାନେ ହେଉଛନ୍ତି ପାରାସାଇଟ୍, ଏମାନେ ଖାଲି ଅନ୍ୟମାନଙ୍କର ରକ୍ତ ଚୋଷୁଛନ୍ତି, ରକ୍ତ ନେଉଛନ୍ତି, କୌଣସି ଦେଉନାହାନ୍ତି, ସମାଜକୁ କିଛି ଦେଉନାହାନ୍ତି, ଖାଲି ନେଉଛନ୍ତି, ଏଇଭଳି ଭାବରେ ସେମାନେ ଭାବିବେ। ସେମାନେ ଦେଖିପାରିବେ ନାହିଁ ସମାଜ ପ୍ରତି ତାଙ୍କର କେତେ ରହିଛି, ତାଙ୍କର ଯେଉଁ ଭୁରିଦା ସେଇଟାକୁ ଭକ୍ତମାନେ ଜାଣନ୍ତି। ସେଇଥିପାଇଁ ଗୋପୀମାନେ କହିଲେ ତବ କଥାମୃତମ ତପ୍ତ ଜୀବନମ କବିଭି ରୀଡ଼ିତମ କର୍ମସାପମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆତୁତମ ଭୁଭି ଗୁଣନ୍ତି ତେ ଭୁରିଦା ଜାନା। ଭଗବାନ କଥା ଯିଏ କୁହନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ଦାନୀ। ଆମ ପ୍ରଭୁପାଦ ମହାରାଜ କହିଛନ୍ତି, ଗୋଟେ ଉଦାହରଣ ଦେଇଛନ୍ତି, ଯଦି ଜଣେ ଧନୀ ବ୍ୟକ୍ତିର ପୁତ୍ର କୌଣସି କାରଣରୁ ସେ ତାଙ୍କ ପିତାଙ୍କୁ ଭୁଲି ଯାଇଛି, ପିତାମାତାଙ୍କୁ ଭୁଲି ଯାଇଛି, ଆଉ ବହୁତ କଷ୍ଟରେ ଜୀବନଯାପନ କରୁଛି, ବହୁତ ଲୋକ ଆସି ତାଙ୍କୁ ସାହାଯ୍ୟ କରୁଛନ୍ତି, କିଏ ତାଙ୍କୁ କପଡ଼ା ଦେଇ ଦେଉଛନ୍ତି, କିଏ ଖାଦ୍ୟ ଦେଉଛନ୍ତି, କିଏ ଧନ ଦେଉଛନ୍ତି, ପଇସା କିଛି ଦେଉଛନ୍ତି, କିନ୍ତୁ ରୋଗ ହେଲେ କିଛି ଔଷଧ ଦେଉଛନ୍ତି, କିନ୍ତୁ ତାଙ୍କର ଯେଉଁ ଦୁଃଖ ସେଇଟା ଦୂର ହେଇପାରିବ ନାହିଁ ସବୁବେଳ ପାଇଁ। କିନ୍ତୁ ଯେଉଁ ବ୍ୟକ୍ତି ତାଙ୍କୁ ନେଇକି ତାଙ୍କ ପିତାଙ୍କ ସହିତ ମିଳେଇ ଦେବେ, ତାହେଲେ ତାଙ୍କର ସମସ୍ୟା ପୂର୍ଣ୍ଣ ସମାଧାନ ହେଇଗଲା। ତେଣୁ ଆମେ ଭଗବାନ ଭୁଲି ଯାଇକିରି କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟାତାରେ ଦେହ ସଂସାର ଆଦି ଦୁଃଖ, ଭଗବାନ ଭୁଲି ଯାଇଥିବାରୁ ସବୁ ଦୁଃଖ ପାଉଛି, ତେଣୁ ମାୟା ତାକୁ ବିଭିନ୍ନ ପ୍ରକାର ଦୁଃଖ ଦେଉଛି। ତେଣୁ ଯାହା ହଉ, ଏହିଭଳି ଭାବରେ ପ୍ରକୃତରେ ଭଗବାନ ଭକ୍ତ ହିଁ ସବୁଠାରୁ ବନ୍ଦନୀୟ, ତାଙ୍କଠାରୁ ଆଉ ଉନ୍ନତ କିଛି ନାହାନ୍ତି, ବନ୍ଦନୀୟ ଯଶ ସବୁ ଯଶ ହେଉଛି ପ୍ରକୃତରେ ତାଙ୍କର, ଭଗବାନଙ୍କର ସବୁ ଯଶ ରହିଛି। ଭଗବତ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶ ଶ୍ରିୟ ଜ୍ଞାନ ବୈରାଗ୍ୟଂ ଚୈବ, ସମସ୍ତ ଧନ ସମସ୍ତ ଯଶ ସମସ୍ତ ଶକ୍ତି ସମସ୍ତ ଜ୍ଞାନ ବୈରାଗ୍ୟ ସମସ୍ତ ସୌନ୍ଦର୍ଯ୍ୟ, ଏ ଛଅଟିରେ ଯେ ପୂର୍ଣ୍ଣ ସିଏ ହେଉଛନ୍ତି ଭଗବାନ। ସବୁ ଯଶ ହେଉଛି ଭଗବାନଙ୍କର, ଉତ୍ତମ ଶ୍ଳୋକ ତାଙ୍କ ନାମ ହେଉଛି ଉତ୍ତମ ଶ୍ଳୋକ। ତାଙ୍କର ଯଶ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ତ୍ରିଗୁଣର ଉର୍ଦ୍ଧ୍ୱରେ, ଉଦ୍ଗତ ତମ ଯଶ ଉତ୍ତମ ଶ୍ଳୋକ। କିନ୍ତୁ ଭଗବାନ ସେ ଯଶକୁ ତାଙ୍କର ଭକ୍ତମାନଙ୍କୁ ପ୍ରଦାନ କରନ୍ତି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନ କହିଲେ, ତସ୍ମାତ୍ ମୁଁ ତିଷ୍ଠ ଯଶୋ ଲଭସ୍ୱ, ମୁଁ ଏମାନଙ୍କୁ ସବୁ ମାରିଦେଇଛି, ତମେ ନ ମାରିଲେ ମୋତେ ମୁଁ ଏମାନଙ୍କୁ ମାରିଦେଇଛି, କିନ୍ତୁ ତମେ ଯଦି ମୋ ଥରେ ମୋ କଥା ଅନୁସାରେ ତମେ ଯଦି ଯୁଦ୍ଧ କରିବ ତାହେଲେ ତମେ ଯଶ ପ୍ରାପ୍ତ ହେବ। ଭଗବାନ ତା ଯଶକୁ ତାଙ୍କ ଭକ୍ତମାନଙ୍କୁ ପ୍ରଦାନ କରନ୍ତି। ଆମ ମହାପ୍ରଭୁ ଆସିଥିଲେ ଚୈତନ୍ୟ ମହାପ୍ରଭୁ, ସେ ଭବିଷ୍ୟତବାଣୀ ଦେଇଥିଲେ, ପୃଥିବୀ ଆଚ୍ଛେଦ ନଗରାଧିକାମ ସର୍ବତ୍ର ପ୍ରଚାର ହେବେ ମୋର ନାମ, ସବୁଠାରେ ମୋର ନାମ ପ୍ରଚାର ହେବ। ତେଣୁ ଯେଉଁ ସବୁଠାରେ ନାମ ପ୍ରଚାର ହେଲା, କାହାକୁ ଯଶ ଦେଲେ, ପ୍ରଭୁପାଦଙ୍କୁ ଯଶ ଦେଲେ, ସେ ଚାହିଁଦେଲେ ପ୍ରଚାର କରିପାରିଥାନ୍ତେ, ପ୍ରଭୁପାଦଙ୍କୁ ଯଶ ଦେବା ପାଇଁ ସେଇଟା ସେ କଲେ ନାହିଁ। ଭଗବାନ ସବୁକିଛି କରିପାରିବେ। ତେଣୁ ଯାହା ହଉ, ଗୋପୀମାନଙ୍କର ଯେଉଁ ସ୍ଥିତି ରହିଛି, ଉଦ୍ଧବ ସେଇଟା ଜାଣିଲେ, ଉଦ୍ଧବ ସେଇଟାକୁ ତ ପ୍ରଶଂସା କଲେ, ଆଇ ଡୋଣ୍ଟ ହାଭ୍ ଫିୟର୍ ଅଫ୍ କମିଟିଂ ଅଫେନ୍ସ ଟୁ ଦ ଯଦୁଜ ବାଇ ଷ୍ଟେଇଂ ଏ ଲଙ୍ଗ୍ ଟାଇମ୍ ହିୟର୍, କଥିତ ମା ଆସାନ ବର୍ଣ୍ଣନା କରାଯାଇଛି କେତେ ଦିନ ରହିଥିଲେ ଯଦି ଜଣେ ପଚାରିବ। ତେଣୁ ସୁଖଦେବ ଗୋସ୍ୱାମୀ କହିଲେ କଥିତ ମା ଆସାନ, କେତେ ମାସ ରହିଗଲେ, ସନାତନ ଗୋସ୍ୱାମୀ କହୁଛନ୍ତି 10-11 ମାସ ରହିଗଲେ, ସିଏ ଏତେ ଦିନ ପ୍ରଧାନମନ୍ତ୍ରୀ ଏତେ ଦିନ ରହିଗଲେ, ଆସିକରି ମଥୁରାକୁ ତ୍ୟାଗ କରିକି ଆସିକି ରହିଗଲେ ବୃନ୍ଦାବନରେ ନନ୍ଦଗ୍ରାମରେ। ଆଇ ଆସୋସିଏଟ୍ ୱିଥ୍ ଦେମ୍, ମୁଁ ତାଙ୍କ ସହିତ ସବୁ ବ୍ରଜବାସୀମାନଙ୍କ ସହିତ ସେ ସଙ୍ଗ କରୁଛନ୍ତି, ସେଥିପାଇଁ ତାଙ୍କର ନାମ ହେଲା ହରିଦାସ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଶୈଳୋ ଶୈଳୋ ବନଗିରି ବିକ୍ଷନ୍ କୁସୁମ୍ବିତାନ୍ ଧ୍ରୁବାନ୍, କୃଷ୍ଣ କଥା ଲୀଳା କଥା ଗାୟନ, ନା ନା ସେଇଟା ଯେଉଁଛି ସଂସ୍ମରା କୃଷ୍ଣ କଥା ସଂସ୍ମାରେନ୍ ହରିଦାସ ବ୍ରଜୁକସାମ, କୃଷ୍ଣ କଥା ସଂସ୍ମାର ଭଗବାନ କଥା ସ୍ମରଣ କରି କରିକିରି ସିଏ ହରିଦାସ, ତାଙ୍କ ନାମ ହେଇଗଲା ହରିଦାସ। ଭାଗବତରେ ତିନି ଜଣ ହରିଦାସଙ୍କ କଥା କୁହାଯାଇଛି, ଜଣେ ହେଲେ ଯୁଧିଷ୍ଠିର ମହାରାଜ, ଜଣେ ହେଲେ ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ ବୋଲି କୁହାଯାଉଛି, ମଧ୍ୟ ଆଉ ଜଣେ
ହେଲେ ଉଦ୍ଧବ,
ଆଉ ଜଣେ ହେଲେ ଉଦ୍ଧବ, ତିନି ଜଣ ଇଏ ରହିଛନ୍ତି। ତେଣୁ ଏ ଯେଉଁ ରହିଛି, ତେଣୁ ସେ କହିଲେ, ଦୋ ଇଜ୍ ଡାଇରେକ୍ଟଲି ମିଟିଙ୍ଗ ଦ ଗୋପିଜ୍ ଏକ୍ସପ୍ରେସ୍ ହିମସେଲ୍ ଇନ୍ଡାଇରେକ୍ଟଲି ୱିଥ୍ ନନ୍ଦ ବ୍ରଦର୍ସ ତ୍ରିଣା, ସେ କ'ଣ ପ୍ରତ୍ୟକ୍ଷ ଭାବରେ କହିଲେ ନାହିଁ, ଏ ଗୋପୀମାନେ ମୁଁ ଆପଣଙ୍କ ତମର ଆପଣଙ୍କର ତମ ଗୋଟେ ପ୍ରଥମ ଥର କହିଲେ ତମ ବୋଲି କହିଥିଲେ, ଡିଏମ୍ କହିଥିଲେ, ତାପରେ ଭଗବାନ କହିଲେ ଆପଣ ବୋଲି କହିଲେ, ତେଣୁ ସେ ସିଧାସଳଖ କହିଲେ ନାହିଁ, ମୁଁ ଆପଣମାନଙ୍କ ପଦ ପାଦ ପଦ୍ମକୁ ବନ୍ଦନା କରୁଛି କହିଲେ ନାହିଁ, ନନ୍ଦ ବ୍ରଜ ସ୍ତ୍ରୀଣା ପରୋକ୍ଷ ଭାବରେ କହିଲେ, କାହିଁକି ତାଙ୍କ ପାଖରେ ତ ରହିଛନ୍ତି, ସେଠି କହିଥାନ୍ତେ ଆଜ୍ଞା ପ୍ରଣାମ, କାହିଁକି କହିଲେ ଏଭଳି ଭାବରେ, ଇଣ୍ଡିକେଟ୍ ଦେ ଆର୍ ଗ୍ରେଟ୍ ପୋଜିସନ୍, ତାଙ୍କର କେତେ ଉନ୍ନତ ସ୍ଥିତି, ଆମେ କେତେ ନିଚ ସ୍ତରରେ, ସିଧାସଳଖ କଥା କୁହାଯାଏ ନାହିଁ, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ଆପଣ ବୋଲି କୁହାଯାଏ ନାହିଁ, ଏଇଭଳି ଭାବରେ କଥା ରହିଛି। ତେଣୁ ଅନ୍ଧାର ହେଉଛି ନା ଚଳିବ, ଅପରିନ୍ଦ ଆଇ ଦୋ ହିଜ୍ ଡାଇରେକ୍ଟଲି ମିଟିଂ ଦ ଗୋପିଜ୍ ଏକ୍ସପ୍ରେସନ୍,
और ही स्पीक्स इनडायरेक्टली आउट ऑफ रेस्पेक्ट, सम्मान रखिया पाई परोक्ष भाव कहले, और ही स्पीक्स इनडायरेक्टली बिकॉज ऑफ गोपीज उड़ी वासेम ऑफ देयर डायरेक्ट ग्लोरिफिकेशन आर नॉट टॉलरेटेड। गोपी मैंने जानी ना जे उद्धव आमको प्रणाम करसुंत बोली जो कहले बंदे नंद ब्रज स्त्री ना सी भाविले कौन जशोदा माँ बा अन्य मानक प्रणाम करसुंत आमको नुह ये भाव भाविले सी भगवान ये तेणु गोपी मैंने मानिना मानदेन से निजे मान ग्रहण करेंगे ना अन्य मानक मान प्रदान करेंगे तेणु गोपी मैंने केमी सम्मान ग्रहण करेंगे आमको जी सम्मान करेंगे आम खुली जाऊे आमको सम्मान करूँ ये कौन सम्मान कले आहरी कोटे लोक कहीं न आसिले आम से भावा मन मन भाव न कहले कोटे लोक जो जहाँ प्रणाम जो प्रभुपाद महाराज कोटि कोटि लोक प्रणाम करसुंती सम्मान करसुंती किंतु सी कौन गर्वित होसन सेतिरे भगवान भक्त को प्रणाम मान तथा मान अपमान यो मान रे जो भाई भाव से स्थिति रही अपमान मत से भाव स्थिति रही आमको मान जब प्रदान करा जाए सम्मान प्रदान करा जाए आमे बहुत आनंदित हो जावा आमको जब अपमान दिया जाए क्रोध प्रकाश करवा ये हूँ आम स्थिति किंतु गोपी मान सब उन्नत स्थित अच्छा तेणु से मैंने भावुंती जशोदा माँ को अन्य का सब प्रणाम कर चिंता कर गोपी गोटे पैसन रख दे वर्ड्स लाइक एता एंड आसाम इन अदर वर्सेस आर यूज टू इंडिकेट प्रक्सीमिटी टू देम आसाम हो चरण ये कहले प्रथम श्लोक कहले एता परम तनुता भूविगोपबध्यो प्रथम श्लोक गोपी मानकर जो ग्लोरीफिकेसन कले सम्मान कले प्रशंसा कले ये सब हूँ यूज टू इंडिकेट प्रक्सीमिटी टू देम तमें से पाखे थे सब गान कर टू इंडिकेट दैट दे आर अलवेज प्रेजेंट इन हिज हार्ट से ना हृदय अच्छा ये भाव में कह जा एंड यू कैन परसीव देम डायरेक्टली तेणु सब सीधा सड़क से देखुं तेणु ये भाव में अनेक रही कथा आम कथ को विश्राम देवा जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की शंभे गौरभकुंद की जय गौर प्रमानंदे ऑल ग्लोरी टू सम डिवोटी ऑल ग्लोरी टू सम डिवोटी ऑल ग्लोरी टू श्री गुरु शिवराय भक्ति श्री दामोदर स्वामी गुरु महाराज
मध्य में बहुत डिस्टर्ब हो।